ଛବି ଅଠର ପାଉଲ ତାଙ୍କ ବନ୍ଧୁ ଶିଲାଙ୍କୁ ନେଇ ମାକିଦୋନିଆକୁ ଗଲେ। ସେଠାରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଲେ। କେତେ ଲୋକ ବିଶ୍ୱାସ କଲେ ଆଉ କେତେ ବିରୁଦ୍ଧ କଲେ। ସେମାନେ ପାଉଲ ଓ ଶିଲାଙ୍କୁ ମାଡ଼ ମାରି କାରାଗାରରେ ନିକ୍ଷେପ କଲେ। ସେ ରାତ୍ରରେ ପାଉଲ ଓ ଶିଲା ସେ କାରାଗାର ମଧ୍ୟରେ ଈଶ୍ୱରଙ୍କର ସ୍ତୁତି ପ୍ରଶଂସା ଗାନ କଲେ। ତହିଁରେ ମୁହାଁ ଭୂମିକମ୍ପ ହେଲା, ପୁଣି ଦ୍ୱାର ସବୁ ମୁକ୍ତ ହେଲା ଓ ବନ୍ଧୀମାନଙ୍କ ବନ୍ଧନ ଖୋଲିଗଲା। କାରାରକ୍ଷକ ଭାବିଲେ ବନ୍ଧୀମାନେ ଖସି ପଳାଇଗଲେ। ସେ ଭୟଭୀତ ହୋଇ ଆପଣାକୁ ଖଡ଼ଗରେ ମାରିବାକୁ ଚିନ୍ତା କଲା, କାରଣ ସେ ଦାୟିତ୍ୱରେ ଥିଲେ। ପାଉଲ ଉଚ୍ଚ ସ୍ୱରରେ ଡାକି କହିଲେ, ଆପଣାକୁ କ୍ଷତି କର ନାହିଁ, ଆମ୍ଭେ ସମସ୍ତେ ଏଠାରେ ଅଛୁ। ସେ ଦୀପ ଜାଳି ତାଙ୍କ ପାଖକୁ ଦୌଡ଼ି ଆସି କହିଲେ, ଆଜ୍ଞାମାନେ ରକ୍ଷା ପାଇବା ପାଇଁ ମୁଁ କ'ଣ କରିବି? ପାଉଲ କହିଲେ, ଯୀଶୁଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେ ପରିତ୍ରାଣ ପାଇବ। ଆନନ୍ଦର ସହ କାରାରକ୍ଷକ ପରିବାର ସହ ଯୀଶୁଙ୍କ ଠାରେ ବିଶ୍ୱାସ କଲେ।